ମୋ ନାଁ ରମେଶ ଚନ୍ଦ୍ର ସାଠୁଆ, ୱାର୍ଡ ନମ୍ବର 66 ଡୁମୁଡୁମା। ଆଜିକାଲି ବର୍ଜ୍ୟବସ୍ତୁ ଦ୍ୱାରା ଯେଉଁ ପ୍ରକାର ବିଭିନ୍ନ ପ୍ରକାର ରୋଗ ଫଇଲୁଛି, ଛୋଟ ପିଲାମାନେ ମଧ୍ୟ ଆକ୍ରାନ୍ତ ହେଉଛନ୍ତି। ତେଣୁ ଆମେ ଜାଣି କଣ କହିବା ନା, ବର୍ଜ୍ୟବସ୍ତୁ ବିଶେଷ କରି ପ୍ଲାଷ୍ଟିକ, ପଲିଥିନ ଇତ୍ୟାଦି ତାକୁ ସବୁ କୌଣସି ଜାଗାରେ ଇଆଡ଼େ ସିଆଡ଼େ ନ ଫୋପାଡ଼ି ଗୋଟେ ଜାଗାରେ ରଖିବା, ଏବଂ ତାକୁ ନେଇ ଗାଡି ଆସୁଛି ଗାଡି ଧୀରେ ଦେଇଦେବା। ଆଉ ଦ୍ୱିତୀୟ କଥା ହେଲା କଣ, ବର୍ଜ୍ୟବସ୍ତୁ ଦୁଇ ପ୍ରକାର, ତଥା ଗୋଟେ ଶୁଖିଲା ଆଉ ଗୋଟେ ଓଦା। ତେଣୁ ଉଭୟକୁ ଅଲଗା ଅଲଗା ରଖି ଆମେ ଗାଡିରେ ଦେଇଦେଲେ ସେଗୁଡିକ ସବୁ ନେଇକି ସେମାନେ ବାହାରେ ପକେଇବେ ଏବଂ ତାକୁ ସବୁ ନଷ୍ଟ କରିଦେବେ। ଦ୍ୱିତୀୟ କଥା ହେଲା କଣ ନା, ଆମର ଯୋଉ ବର୍ଜ୍ୟବସ୍ତୁ ବା ଆମ ଘରର ଯୋଉ ଅଳିଆ ଆବର୍ଜନା, ଆଉ ଯୋଉ ବିଭିନ୍ନ ପ୍ରକାର ଭଙ୍ଗା ହାଣ୍ଡିରେ ପାଣି ରହିବା, ତାର ମଧ୍ୟରେ ପାଣି ରହିବା, ଇତ୍ୟାଦି ଦ୍ୱାରା ମଶା ମଧ୍ୟ ହୁଅନ୍ତି। ତେଣୁ ସେଗୁଡିକୁ ଆମେ ନିଷ୍କାସନ କରି ସଫା କରିବା ଏବଂ ଘରର ଚାରିପଟ ପରିବେଶ ସୁସ୍ଥ ରଖିବା, ଆମେ ସୁସ୍ଥ ରହିବା, ଦୁନିଆ ସୁସ୍ଥ ରହିବ। ସମସ୍ତଙ୍କୁ ଅନୁରୋଧ ଯେ ଆପଣମାନେ ସମସ୍ତେ ନିଜେ ନିଜର ପରିବେଶକୁ ସୁସ୍ଥ ରଖନ୍ତୁ, ଏବଂ ସମସ୍ତ ସଫା ସୁତୁରା ରହିବା ଦ୍ୱାରା ନିଜର ପରିବାର ଏବଂ ନିଜର ପିଲାମାନଙ୍କ ସହ ଗାଁର ସମସ୍ତ ଏରିଆର ସମସ୍ତଙ୍କୁ ସଫା ସୁତୁରା ରହିବେ ଏବଂ ସମସ୍ତେ ସୁସ୍ଥ ରହିବେ।